Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare,
Hare Krishna, Hare Krishna, Krishna Krishna, Hare Hare, Hare Rama.
नमो भगवती वासुदेवाय नमो भगवती वासुदेवाय श्रीमद्भागवतम सेवंथ कैंटो चैप्टर 11 टेक्स्ट 1 सुतेतं साधु सभा सभाजीतं महत्तमाग्रण्य गुरुक्रमात्मनः युधिष्ठिरो दैत्य पतिर्मुदान्वित प्रच्छभूय स्तनयं स्वयं भुवः सुतेतं साधु सभा सभाजीतं महात्माग्रण्य गुरुक्रमात्मनः युधिष्ठिरो दैत्यपतेर मुदान्वितः पप्रच्छ भूय स्तनयम् स्वयंभुवः। सुखदेव गोस्वामी कहिले प्रह्लाद महाराजंकर गुण कर्म लीला कथा श्रवण कला परे से जो प्रह्लाद महाराज कथा ब्रह्मा शिव आदि सभा आलोचित होता ता श्रवण कला परे युधिष्ठिर महाराज जे कि जन प्रधान भक्त बड़ सम्मानस्पद राजा से पुनर्बार महामुनि नारद को बड़ आनंद चित्तरे पुणी जिज्ञासा कले कौन जिज्ञासा कले ता परवर्ती श्लोक में कहा दैव वर्णाश्रम धर्म वर्तमान कली युगरे दैव वर्णाश्रम धर्म विकृत हो जाए आसुर वर्णाश्रम धर्म मानते विकृत वर्णाश्रम धर्म चलती जहाँ जातिगत हिसाब से कह जा गीतार कह जा हाँ गुणकर्म विभाग चातुर्वर्ण्य मैया सृष्ण गुणकर्म विभाग गुण अनुजाई कर्म स्वाभाविक भाव हम आज दैव जे जो उठी जो भाव जमी जन्म ही था कहीं से तार गुण अनुजाई तो प्रकृति त्रिगुण अच्छी सत्व रज तम ये त्रिगुण मध्य जो गुण प्राधान्य थी जहाँ भितर तदनुजाई स्वाभाविक कर्म ही कर प्रकृति तो प्रकृति क्रियमाणानी गुणीकर्माणी सर्वस अहंकार विमूढ़ात्मा कर्ता ही मनते गीतार एक कथा कहे प्रकृति बेले भूत प्रकृति त्रिगुण अच्छी सत्व रज तम आधे जहाँ जो व्यक्ति मध्य जो गुण प्राधान्य अच्छी से गुण अनुजाई से कम निश्चय कर अहंकार विमूढ़ात्मा कर्ता हूँ मन्य कथा जी न जानी अहंकार प्रबल मुक्त भाव प्रबल अच्छी से कह मु अहंगीति मन्य किंतु प्रकृति बा अनुजाई कार्यटा होता कथा गीतारे ये कथा कह जाए सत्य गुण प्राधान्य जहाँ थे अच्छी स्वाभाविक भाव से ब्राह्मण कर्म कर रजगुण प्राधान्य जहाँ अच्छी स्वाभाविक वाक्य क्षत्रियकर्म कर रज तुम मिश्रण अच्छी स्वाभाविक वाक्य वैश्यकर्म कर तुम गुण प्राधान्य अच्छी तो स्वाभाविक भाव शूद्रकर्म करा बराबर हम से जो गुणकर्म अनुजाई साधारण हो गुण अनुजाई कर्म हो दैव उन्नाश्रम आसुर्वर्णाश्रम जे कि आजिकाली ये पृथ्वी ये जो कली युग चलती विकृत हो जाए वर्णाश्रम जाति अनुजाई जी जन्म हो ब्राह्मण कूल जन्म हो मु ब्राह्मण किंतु तादेह सत्यगुण प्राधान्य नाई तो जदि तुम गुण प्राधान्य सी शूद्रकर्म कला चाकरी कला ब्राह्मण हो चाकरी कला अंतर सेवा कला तो शूद्र हो गला आयर ब्राह्मण कहते ये विकृत धर्म यह हूँ विकृत धर्म ये हूँ विकृत दैव वर्णाश्रम धर्म विकृत हो जाए ଦୈବ ନୁହେଁ। ସେଥିପାଇଁ ଦୈବ ଯାହା ସାଧାରଣ ଭାବରେ ହେଉଛି, ଯାହା ଏଥିରେ ଉପଦେଶ ଦିଆଯାଉଛି ବୋଲି ଗୀତା ଭାଗବତ ପ୍ରଭୃତି ବୈଦିକ ଶାସ୍ତ୍ରରେ ଦିଆଯାଉଛି, ହଁ ତାଇକୁ ଆମକୁ ଗ୍ରହଣ କରିବା ପାଇଁ ପଡ଼ିବ। ସେଥିପାଇଁ ବର୍ଣ୍ଣାଶ୍ରମ ବିଷ୍ଣୁ ପୁରାଣରେ ବି କୁହାଯାଇଛି, ବର୍ଣ୍ଣାଶ୍ରମାଚାର ବତାପ ପୁରୁଷେଣ ପରପୁମାନ ବିଷ୍ଣୁର ଆରାଧ୍ୟତେ ପନ୍ଥା ନାନ୍ୟ ତତ୍ତୋଷ କାରଣ। ଇ ବିଷ୍ଣୁ ପୁରାଣରେ ପଦ୍ମ ପୁରାଣରେ ମଧ୍ୟ କୁହାଯାଇଛି କଥା, ପରମେଶ୍ୱର ବିଷ୍ଣୁ ବର୍ଣ୍ଣଧର୍ମ ଆଶ୍ରମ ଧର୍ମ ପ୍ରତିଷ୍ଠା କରିଛନ୍ତି। ସଦ୍ରୂପ ଆଚାର୍ଯ୍ୟୁକ୍ତ ପୁରୁଷ କର୍ତ୍ତୃକ ଆରାଧିତ ସେ ହୁଅନ୍ତି। ବର୍ଣ୍ଣାଶ୍ରମ ବର୍ଣ୍ଣାଶ୍ରମାଚାର ବ୍ୟତୀତ ତାହାଙ୍କୁ ସନ୍ତୁଷ୍ଟ କରିବାର ଅନ୍ୟ କୌଣସି କାରଣ ନାହିଁ। ଇଏ ପଦ୍ମପୁରାଣରେ କୁହାହେଇଛି, ବିଷ୍ଣୁ ପୁରାଣରେ କୁହାହେଇଛି, ଏବଂ ଗୀତାରେ ମଧ୍ୟ ସେହି କଥାଏ କୁହାଯାଇଛି, ସ୍ୱକର୍ମଣା ତୁମା ଅଭ୍ୟର୍ଚ୍ଚ ସିଦ୍ଧିର୍ବିନ୍ଦତି ମାନବ। ଏଇ କଥା ସ୍ୱସ୍ୱକର୍ମଣି ସ୍ଥିତ ତା ମଧ୍ୟ ଗୀତାରେ ଅଛି, ହଁ ସ୍ୱସ୍ୱକର୍ମଣି ଅନୁଷ୍ଠିତ ଯେହେତୁ ଯାହାର ଯାହା କର୍ମ ଯାହା ଧର୍ମ ତାକୁ ସ୍ୱଧର୍ମ ବୋଲି ମଧ୍ୟ କୁହାଯାଇଛି। ଗୀତା ତା ନାମ କୁହାଯାଇଛି ସ୍ୱଧର୍ମ, ସ୍ୱଧନୀ ନିଧନ ସ୍ୱଧର୍ମେ ନିଧନ ଶ୍ରେୟ ପରଧର୍ମ ଭୟାବହ, ହଁ ଏଇ କଥା ମଧ୍ୟ କୁହାଯାଇଛି ଅର୍ଜୁନଙ୍କୁ ପ୍ରତୀକ କରିକିରି, ତୁମେ ରଜଗୁଣ ପ୍ରାଧାନ୍ୟ ଅଛି କ୍ଷତ୍ରିୟ, ତୁମେ ସ୍ୱଧର୍ମ ଅଛି ଯୁଦ୍ଧ କରିବା, ଯୁଦ୍ଧ କରି ମରିଯିବା ପରେ ଭଲ, ତୁମେ କାହିଁକି କହୁଛ ତୁମେ ସନ୍ନ୍ୟାସୀ ହେବ ସତ୍ୟ ଗୁଣର କାମ କରିବ ଇଏ କରିବ ସେ କରିବ, ତା ପରେ ମରିଯିବା ଭଲ। ଏ କଥା ପରଧର୍ମ ଗ୍ରହଣ କଲେ ଭୟାବହ ପରିସ୍ଥିତି ହେବ, ମାନେ ବିପର୍ଯ୍ୟୟ ସୃଷ୍ଟି ହୋଇଯିବ ସମାଜରେ, ମାନବ ସମାଜରେ ସେଥିପାଇଁ ଭୟାବହ ପରିସ୍ଥିତି ହୋଇଯିବ ବୋଲି କୁହାଉଛି। ସେଥିପାଇଁ ଏଇ କଥା କୁହାଉଛି, ବର୍ଣ୍ଣାଶ୍ରମାଚରାବତା ପୁରୁଷେଣ ପରପୁମା ବିଷ୍ଣୁ ରାରାଧ୍ୟତି ପନ୍ଥା ନାନ୍ୟ ତତ୍ତୋଷ କାରଣ। ହଁ ପରମେଶ୍ୱର ବିଷ୍ଣୁ ବର୍ଣ୍ଣଧର୍ମ ଆଶ୍ରମ ଧର୍ମ ଅଜାରଯୁକ୍ତ ପୁରୁଷ କର୍ତ୍ତୃକ ଆରାଧିତ ହୁଅନ୍ତି, ବର୍ଣ୍ଣାଶ୍ରମାଚାର ବ୍ୟତୀତ ତାହାଙ୍କୁ ସନ୍ତୁଷ୍ଟ କରିବାର ଅନ୍ୟ କୌଣସି କାରଣ ନାହିଁ। ନିଜ କର୍ମ ନିଜ ଧନ୍ଦା ସ୍ୱଧର୍ମ ରହିକି ତାଙ୍କର ଆରାଧନା କୋର ବୋଲି କୁହାଯାଉଛି ଗୀତାରେ, ସେଟା କୁହାଯାଇଛି। ଅସୁର ବର୍ଣ୍ଣାଶ୍ରମୀଗଣଙ୍କର ତ୍ରିବିଧ ଜନ୍ମ କୁଳ ବିଦ୍ୟା ନିରର୍ଥକ ବୋଲି ଭାଗବତରେ କୁହାଯାଇଛି, ଧିକ୍ ଜନ୍ମ ନ ସ୍ତ୍ରୀବୃତ ବିଦ୍ୟାମ ଧିକ୍ ଦତମ ଧିକ୍ ବ୍ରହ୍ମଜ୍ଞତାମ ଧିକ୍ କୁଳମ ଧିକ୍ କ୍ରିୟାଦାକ୍ଷ୍ୟମ ବିମୁଖା ଯେ ତୁ ଅଧୁକ୍ଷ ଯେ। ଏ କଥା କୁହାଯାଉଛି, ହଁ ଭଗବତ ବହିର୍ମୁଖ ଜନମାନଙ୍କର ଶୌକ୍ର ସାବିତ୍ର ଆଉ ଜାଗିଙ୍କ ରୂପ ତ୍ରିବିଧ ଜନ୍ମ ହେଉଛି ଧିକ୍, ସେମାନଙ୍କର ବିଦ୍ୟା ବ୍ରତ ବହୁଜ୍ଞତାକୁ ଧିକ୍, ସେମାନଙ୍କର ଉଚ୍ଚକୂଳ କ୍ରିୟାଦକ୍ଷତାକୁ ଧିକ୍। ଏଇ କଥା କହି ବହିର୍ମୁଖ ଯଜ୍ଞ ଲିଖିତ ମାତୃବ୍ରାହ୍ମଣଗଣ ନିଜକୁ ଧିକ୍କାର କରିଛନ୍ତି। ଆଉ ଗୁଣକର୍ମ ଅନୁସାରେ ବର୍ଣ୍ଣ ବିଭାଗ ଭଗବାନଙ୍କର ଅଭିପ୍ରେତ ତାହା ଗୀତାରେ କୁହାହେଇଛି, ଭାଗବତ ମଧ୍ୟ ପ୍ରମାଣ ଦିଆହେଇଛି, ଏକାଦଶ ସ୍କନ୍ଦ ଭାରତ ମଧ୍ୟ କୁହାହେଇଛି। ମୁଖ ବାହୁ ରୂପା ଦେବ୍ୟ ପୁରୁଷସ୍ୟାଶ୍ରମୀ ସହ ଚତ୍ୱାରୋ ଯଜ୍ଞିରେ ବର୍ଣ୍ଣା ଗୁଣୈର୍ବିପ୍ରାଦମ୍ଭ ପୃଥ ଜୟେଷାଂ ପୁରୁଷଂ ସାକ୍ଷାତ୍ ଆତ୍ମା ପ୍ରଭବମ ଈଶ୍ୱରଂ ନ ଭଜନ୍ତି ଅବଜାନନ୍ତି ସ୍ଥାନାତ୍ ଭ୍ରଷ୍ଟା ପତନ୍ତ୍ୟଦ। ଚୈତନ୍ୟ ଚରିତାମୃତରେ ମଧ୍ୟ ସେଇ କଥା କୁହାଯାଇଛି, ଚାରି ବର୍ଣ୍ଣାଶ୍ରମୀ ଯଦି କୃଷ୍ଣ ନାହିଁ ଭଜେ ସ୍ୱକର୍ମ କରିତେ ଓ ସେ ରୌରବେ ପଡ଼ି ମଜେ। ଏ କଥା କୁହାଯାଇଛି, ସ୍ୱକର୍ମ କରିକି ସେ ରୌରବେ ପଡ଼ି ମଜେ। ହଁ ଆମେ କରୁଛେ, ଆମେ ଆଶ୍ରମ ଧର୍ମ ପାଳନ କରୁଛେ, ବର୍ଣ୍ଣ ଧର୍ମ ପାଳନ କରୁଛେ, ସ୍ୱକର୍ମ କରୁଛେ, କିନ୍ତୁ ଯଦି କୃଷ୍ଣ ଭଜନ କରୁନି ତାହେଲେ ମଧ୍ୟ ସେ ରୌରବ ନରକ ଗତି ତାହା ହେଉଛି ବୋଲି କୁହାଯାଉଛି, ସେଇ କଥା କୁହାଉଛନ୍ତି। ନ ଭଜନ୍ତି ଅବଜାନନ୍ତି ସ୍ଥାନାତ୍ ଭ୍ରଷ୍ଟା ପତନ୍ତି ଅଧ। ତାଇ ଭାଗବତ ବିରାଟ ପୁରୁଷଙ୍କର ମୁଖ ବାହୁ ଉରୁ ଆଉ ସତ୍ୱାଦି ଗୁଣ ବ୍ରହ୍ମଚର୍ଯ୍ୟ ଆଦି ଚାରି ଆଶ୍ରମ ସହିତ ଯଥାକ୍ରମେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ ଉତ୍ପନ୍ନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଯେଉଁମାନେ ସାକ୍ଷାତ ନିଜ ପିତା ଈଶ୍ୱରଙ୍କୁ ଭଜନ କରନ୍ତି ନା ପରନ୍ତୁ ଅବଜ୍ଞା କରନ୍ତି ସେମାନଙ୍କର ସ୍ଥାନ ଭ୍ରଷ୍ଟ ହୋଇ ଅଧପତିତ ହୁଅନ୍ତି। ଏ କଥା କୁହାଯାଇଛି। ସେଥିପାଇଁ କୃଷ୍ଣ ଭଜ କାରଣ ଜୀବର ତାହା ହେଉଛି ସ୍ୱରୂପ, ଜୀବର ସ୍ୱରୂପ ହୁଏ କୃଷ୍ଣର ନିତ୍ୟ ଦାସ, ତାହା ଜୀବର ସ୍ୱରୂପ। ଆଉ ବଦ୍ଧ ଜୀବ ଯେତେବେଳେ ରହିଛି ଆଉ ତ୍ରିଗୁଣର ଅଧୀନ ହେଇଛି, ମାୟାର ଅଧୀନ ହେଇଛି, ତ୍ରିଗୁଣର ଯେଉଁ ଗୁଣର ପ୍ରାଧାନ୍ୟ ଅଛି ସେଇ ଗୁଣ ଅନୁଯାୟୀ ତ ସ୍ୱାଭାବିକ କ୍ରିୟା କରିବୁଇଛ, ତାଇ ତ ବଦ୍ଧ ଜୀବର ସ୍ୱାଭାବିକ କ୍ରିୟା ହେଇଯିବ। ହଁ ସ୍ୱଭାବ ଯେଉଁ ବୋଲି କୁହାହେଇଛି ଗୀତାରେ, ସେଥିପାଇଁ କୁହାହେଇଛି ସ୍ୱଭାବ ଯେଉଁ ସ୍ୱାଭାବିକ କରିବୁ, କିନ୍ତୁ ସେଇଟାଏ ଭଗବାନଙ୍କ ପାଇଁ ହଉ। ଏଇ ବର୍ଣ୍ଣାଶ୍ରମ ଧର୍ମକୁ କୁହାଯାଏ ଗୌଣ ଭକ୍ତି ଧର୍ମ। ହଁ ସେଇ ସେଇ ପୁରୁଷର ମଙ୍ଗଳ ଚିନ୍ତିଆ ଗୌଣ ଭକ୍ତି ପଥ ଏକ ଦାଖିଲ କରିଆ, ଏ କଥା କୁହାଯାଏ। ଭଗବାନ ଯେ ସୁହୃଦମ, ଭଗବାନ ଯେ ମଙ୍ଗଳାକାଂକ୍ଷୀ ବନ୍ଧୁ, ସେଥିପାଇଁ ଗୌଣ ଭକ୍ତିପ୍ରଦ ବର୍ଣ୍ଣାଶ୍ରମ ଧର୍ମ ମଧ୍ୟ ପ୍ରଣୟନ ସେଥିପାଇଁ କରିଛନ୍ତି। ବଦ୍ଧ ଜୀବ ଅନ୍ତତଃ ଗୌଣରୁ ମୁଖ୍ୟ ଆଡ଼କୁ ଜୀବ, ତାହା ଯେଉଁ ପ୍ରକୃତିଗତ ସ୍ୱଭାବତ କର୍ମ ତାକୁ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ କରିବ, ଏପରି କରୁ କରୁ କ୍ରମଶଃ ସେସବୁଠୁ ଶୁଦ୍ଧ ଭକ୍ତି ପଥକୁ ଆସିବ, ଏ ହେଲା ଉଦ୍ଦେଶ୍ୟ ଭଗବାନଙ୍କର। ଏଥିପାଇଁ ଇ ବିଧାନ ଅଛି, ସେଇଥିପାଇଁ କୁହାଯାଏ କେହି ବ୍ରାହ୍ମଣ ହୋଇ ଜନ୍ମ ହେଇନଥାଏ, ବ୍ରାହ୍ମଣର କର୍ମ କଲେ ବ୍ୟକ୍ତି ବ୍ରାହ୍ମଣ ହଏ, ଇଏ ହେଉଛି ଆମର କଥା। ମହାଭାରତରେ କୁହାଯାଇଛି ନ ଯୋନିର୍ ନାପି ସଂସ୍କାର ନ ଶ୍ରୁତମ୍ ନ ଚ ସନ୍ତତି କାରଣାନି ଦ୍ୱିଜତ୍ୱସ୍ୟ ବୃତ୍ତମେବ ତୁ କାରଣମ୍ ସର୍ବୟମ୍ ବ୍ରାହ୍ମଣ ଲୋକେ ବୃତ୍ତେନ ତୁ ବିଧୀୟତେ ବୃତ୍ତେ ସ୍ଥିତସ୍ତୁ ଶୂଦ୍ରୋପି ବ୍ରାହ୍ମଣତ୍ୱ ନିଜଚ୍ଛତି, ଏ କଥା କହୁଛି। ଜନ୍ମ ସଂସ୍କାର ବେଦାଧ୍ୟୟନ ବା ସନ୍ତତି କୌଣସି ଦ୍ୱିଜତ୍ୱର କାରଣ ନୁହେଁ, ବୃତ୍ତି ହିଁ ଏକମାତ୍ର କାରଣ। ବୃତ୍ତି ଅର୍ଥାତ୍ ବର୍ଣ୍ଣାଭିବ୍ୟଞ୍ଜକ ସ୍ୱଭାବ ପ୍ରତିଷ୍ଠିତ ହେଲେ ବ୍ରାହ୍ମଣତ୍ୱ ପ୍ରାପ୍ତ ହୁଏ, ଏଇଟା ହେଉଛି ତାତ୍ପର୍ଯ୍ୟ। ସେଥିପାଇଁ କୁହାଯାଇଛି ନ ଶୁଦ୍ରା ଭଗବତ ଭକ୍ତ ଆସ୍ତି ତୁ ଭାଗବତା ମତାହା ସର୍ବବର୍ଣ୍ଣେଷୁ ତେ ଶୁଦ୍ରା ଯେ ନ ଭକ୍ତା ଜନାର୍ଦ୍ଦନୀ, ଏଇ କଥା ପଦ୍ମପୁରାଣରେ କୁହାଯାଇଛି। ଭଗବତ ଭକ୍ତି ପରାୟଣ ବ୍ୟକ୍ତିଗଣ କଦାପି ଶୁଦ୍ର ନୁହନ୍ତି, ସେମାନଙ୍କୁ ଭାଗବତ କୁହାଯାଏ। ଜନାର୍ଦ୍ଦନ ପ୍ରତି ଭକ୍ତି ନ ରହିଲେ ଯେକୌଣସି ଜାତି ହେଉ ନା କାହିଁକି ସେ ଶୂଦ୍ର ମଧ୍ୟରେ ଗଣ୍ୟ ହଏ। ହଁ ଇଏ ହେଉଛି ସେ ଯେକୌଣସି ଜାତିର ହଉ, ଯେଉଁ କୂଳରେ ଜନ୍ମ ହେଉଥାଉ ନା କାହିଁକି, ସେ ଯଦି ଭଗବାନଙ୍କ ଭକ୍ତ ନ ହେଲା ତାହେଲେ ସେ ଶୂଦ୍ର, ଏସବୁ କଥା ଆମର ଅଛି। ତେଣୁ ଅନୁକରଣ ବା ଢଙ୍ଗ ତାଇ ବ୍ରାହ୍ମଣତା ନୁହେଁ, ଯେମାନେ ଢଙ୍ଗ କରନ୍ତି ଅନୁକରଣ କରନ୍ତି ସେଇ ବ୍ରାହ୍ମଣ ନୁହନ୍ତି, ବା ଅନୁକରଣ ତା ଢଙ୍ଗଟା ବ୍ରାହ୍ମଣତା ନୁହେଁ। ସେଥିପାଇଁ ମନୁ ସଂହିତାରେ କୁହାଯାଇଛି ଯଥା କାଷ୍ଠମୟ ହସ୍ତି ଯଥା ଚର୍ମମୟ ମୃଗ ଯଶ୍ଚ ବିପ୍ରନନ ଧିୟନ ସ୍ତ୍ରୟ ସ୍ତ୍ରୀ ନାମ ବିବ୍ରତି, ଏ କଥା କୁହାଯାଉଛି। ହଁ କାଷ୍ଠ ନିର୍ମିତ ହସ୍ତି ଆଉ ଚର୍ମ ନିର୍ମିତ ମୃଗ ଯେପରି ବେଦାଧ୍ୟୟନ ଯେପରି ବେଦାଧ୍ୟୟନହୀନ ବ୍ରାହ୍ମଣ ମଧ୍ୟ ସେହିପରି, ଏ ତିନି ଜଣ କେବଳ ନାମ ମାତ୍ର ଧାରଣ କରନ୍ତି ପ୍ରକୃତରେ ନୁହନ୍ତି, ପ୍ରକୃତ ହସ୍ତି ନୁହେଁ କି ସେ ପ୍ରକୃତ ମୃଗ ନୁହେଁ କି ଏ ପ୍ରକୃତରେ ବିପ୍ର ବା ବ୍ରାହ୍ମଣ ନୁହେଁ, କେବଳ ନାକ ଏଇଟା କଥା କୁହାଯାଉଛି। ସେଥିପାଇଁ କୁହାଯାଉଛି ଅତବା ସ୍ତନଧିଆନ ପ୍ରତିଗ୍ରହ ରୁଚି ଦ୍ୱିଜ ଅମ୍ଭସ୍ୟଶ୍ମ ପ୍ଲବ ନେଇବ ସହ ତେନେବ ମଜ୍ଜତି, ଏ ମନୁସଂଗୀତାରେ ମଧ୍ୟ କୁହାଯାଇଛି ଯେଉଁ ଦ୍ୱିଜର ତପସ୍ୟା ନାହିଁ ଯାହାର ବେଦାଧ୍ୟୟନ ନାହିଁ ଅଥଚ ପ୍ରତିଗ୍ରହେ ଯଥେଷ୍ଟ ରୁଚି ଅଛି, ପାଷାଣମୟ ଭେଳା ଦ୍ୱାରା ସନ୍ତରଣ କରିବାକୁ ଗଲେ ଯେପରି ସେଇ ଭେଳା ସହିତ ଜଳମଗ୍ନ ହେବାକୁ ହଏ ଠିକ୍ ସେହିପରି ସେ ଦ୍ୱିଜ ଦାତା ସହିତ ନର୍କ ଗମନ କରେ, ଏ କଥା ଅଛି ଆମର। ସେଥିପାଇଁ ଏ ପ୍ରକାର ଦ୍ୱିଜକୁ ଯଦି କେହି ଦାନ କରନ୍ତି ଦାତା ସହିତ ମଧ୍ୟ ସେ ଦାତା ବି ଯିବ ଏଇ ନର୍କ, କାରଣ ତା ପ୍ରକୃତ ଦ୍ୱିଜ ବା ବ୍ରାହ୍ମଣ ନୁହେଁ, ବୁଝିପାରିଲ? ତା ପ୍ରକୃତ ବୀଜ ବା ବ୍ରାହ୍ମଣ ନୁହେଁ, ପ୍ରକୃତ ଯେ ବ୍ରାହ୍ମଣ ବା ବୈଷ୍ଣବ ତାକୁ ଦାନ କରିବା କଥା, ତା ନ କରି ଆଜିକାଲି ଯେମିତି ଅଛନ୍ତି କାଲି ଯେ ଯାହା କହନ୍ତି ବ୍ରହ୍ମ ତତ୍ତ୍ୱ ନଦାନାତି ବ୍ରହ୍ମସୂତ୍ରେଣ ଗର୍ବିତ ତେନୈବ ସଚ ପାପେନ ବିପ୍ର ପଶୁରୁଦାହୃତ, ଅତ୍ରି ସଂହିତାରେ କଥା କୁହାଯାଇଛି। ଯେଉଁ ବ୍ରାହ୍ମଣ କୁଳଦ୍ଭୁତ ବ୍ୟକ୍ତି ବେଦ ଭଗତତ୍ତ୍ୱ ବିଷୟରେ ଅନଭିଜ୍ଞ ହେଇ କେବଳ ମାତ୍ର ଯଜ୍ଞପୀତ ବଳରେ ଅତିଶୟ ଗର୍ବ ପ୍ରକାଶ କରେ, ସେ ସେହି ପାପରେ ସେହି ପାପ ଯୋଗୁଁ ସେ ବ୍ରାହ୍ମଣ ପଶୁ ବୋଲି ଖ୍ୟାତ ହୁଏ, ବୁଝିପାରିଲ? ପଶୁରୁ ଦାହ ସେ ପଶୁ ଇବାଗିଆ ସବୁ ଆଜି ଅଛନ୍ତି, ସବ ବିରାଟ ବିରାଟ ଲୋକ ପେଟ ଖୁବ ବଡ଼ ବଡ଼ ପେଟ ବାହାର କରି ସବ ପୁରୀରେ ଦେଖିବ ଗଣ୍ଡା ଗଣ୍ଡା ବସିଛନ୍ତି। ଏଠି ଯେଉଁ ଅଛି ଲିଙ୍ଗରାଜ ମନ୍ଦିର ପାଖରେ ସେ ଦେଖିବ ମୁହଁ ଅନନ୍ତ ବାସୁଦେବ ମନ୍ଦିର ପାଖରେ ବସିଛନ୍ତି, କାହାର କ'ଣ ପିତୃଶ୍ରାଦ୍ଧ ଅଛି ଆମକୁ ଅଛି ଯାହାଛି ବାଞ୍ଚନ୍ତି ବ୍ରାହ୍ମଣ ଖୁଆଇବା, ଆଉ ସେଇଠି ତ ମହାପ୍ରସାଦ ମିଳୁଛି ଆଉ କିଣିଦେବା ସେଠି ଖୁଆଇଦେବା, କେତେ ମୂର୍ତ୍ତି ଦରକାର, କେତେ ମୂର୍ତ୍ତି, କେତେ ମୂର୍ତ୍ତି, ପାଞ୍ଚ ମୂର୍ତ୍ତି, ନାଇଁ ଦଶ ମୂର୍ତ୍ତି, ଆମେ ଦଶ ମୂର୍ତ୍ତି ଗଲେ ପେଟା ପେଟା ବାହାରି ପଡ଼ିଲେ ଯେ ଆମେ ପକାରେ ଆମେ ପକାରେ ଖାଇବାକୁ ଦେ ଦକ୍ଷିଣା ଦେ ଆଣିକି ଏଡ଼ା ଇଏ ତାଙ୍କୁ ଦେଲେ କ'ଣ ହେବ ନା ଦାତା ସହିତ ହିଁ ନର୍କ ହେବ, ଯେ ଦେଲା ସେ ବି ନର୍କକୁ ଯିବ, ସେ ବ୍ରାହ୍ମଣ ହିଁ ତ ନୁହଁ, ଏ ଗଲା ନର୍କକୁ ତୁମେ ହିଁ ଗଲ ହିଁ ନର୍କକୁ, ଦାତା ସହିତ ହିଁ ନର୍କକୁ ଯିବ, ଏଇଟା ହିଁ ଚାଲିଛି, କ'ଣ ଲାଭ ଅଛି? ସେଥିପାଇଁ ଆମେ ଦେଖୁ ଚୈତନ୍ୟ ଚେତନ ବର୍ଣ୍ଣନା ଅଛି, ଅଦିତାଚାର୍ଯ୍ୟ ଡାକିଲେ ହରଦାସ ଠାକୁର, ହରଦାସ ଠାକୁର ମୁସଲମାନ କୂଳରେ ଜାତ କିନ୍ତୁ ପ୍ରକୃତରେ ବୈଷ୍ଣବ, ମହାଭାଗବତ ନାମାଚାର୍ଯ୍ୟ ସତତ ନାମ କରୁଛନ୍ତି, ଆଉ ସେଥିପାଇଁ ତାଙ୍କୁ ଡାକିରି ଶ୍ରାଦ୍ଧପତ୍ର ଦେଲେ ଆଉ ଭୋଜନ କରେଇଲେ, ସେ ଦେଖେଇଛନ୍ତି ତଦ୍ୱାରା ପ୍ରକୃତରେ କର୍ତ୍ତବ୍ୟଟା କି, କ'ଣ କରିବା ଉଚିତ, କିପରି ପ୍ରକୃତରେ ଶ୍ରାଦ୍ଧ ପ୍ରକୃତ ଶ୍ରାଦ୍ଧ ଶୁଦ୍ଧ ଶ୍ରାଦ୍ଧ କଥା ଦେଖାଯାଇଛି। ଆଉ ଇଏ କହିଲେ ଦେଖନ୍ତୁ ତୁମେ ଶାସନୀ ବ୍ରାହ୍ମଣ, ଆଉ ତୁମେ ଯଦି ମୋତେ ଖାଇବାକୁ ଦେବ ତୁମ ଶାସନ ତୁମକୁ ଅଟକ କରିବେ, ଆରେ ଯାହା ଶାସ୍ତ୍ର ବିଧି ତାହା ସେ ଆଚାର୍ଯ୍ୟ ମଧୁଚାର୍ଯ୍ୟ ଆଚାର୍ଯ୍ୟ ସେ ଆଚରଣ କରି ଶିଖିବା ପାଇଁ ଆସିଛନ୍ତି, ସେ ନ କରିବା କି କରିବ, ଯାହା ଶାସ୍ତ୍ର ବିଧି ତା ଇଏ ଆମେ ଆଚରଣ କରିବା, ଆଉ ତୁମେ ଖାଇଲେ କହେ କୋଟି ବ୍ରାହ୍ମଣ ଭୋଜନ, ତୁମେ ଯଦି ଏକାଇ ଭୋଜନ କରିବ ଏଇ ତ କୋଟି ବ୍ରାହ୍ମଣ ଭୋଜନ ହେଲା, ବ୍ରାହ୍ମଣ କାହାନ୍ତି, କଳି ଯୁଗ ତ ସବୁ ଶୂଦ୍ର ସମ୍ଭବ, କଳିରେ ବ୍ରାହ୍ମଣ କାହାନ୍ତି କେଉଁଠି, ସବୁ ତ ଶୂଦ୍ର ହିଁ ତାଇ କଥା କୁହାଯାଏ। ଏଇ ପ୍ରକାର ଶୂଦ୍ରକୁ ଭୋଜନ ଦେଲେ ଦାତା ସହିତ ନର୍କକୁ ଯିବ, ବାପା ଲାଭ କି ଅଛି, ଏଇ କଥା ଆମର କୁହାଯାଉଛି। ସେଥିପାଇଁ ଏ ବର୍ଣ୍ଣାଶ୍ରମ ଧର୍ମ ସମ୍ବନ୍ଧରେ ବର୍ତ୍ତମାନ ପ୍ରଶ୍ନ କରୁଛନ୍ତି, ଜାୟତି ବ୍ରହ୍ମଜୋନିଷୁ ଉତ୍ପନ୍ନା ବ୍ରାହ୍ମଣ କୂଳେ ବାଧନ୍ତି ଶ୍ରୁତ୍ରିୟାନ୍ କୃଷାନ୍, ବରାହପୁରାଣ ବଚନ ଏଇଟା ଅଛି। ପୂର୍ବ ଯୁଗରେ ଯେଉଁମାନେ ରାକ୍ଷସ ଥିଲେ, ଦେବଦ୍ୱିଜଦ୍ରୋହୀ ଅସୁର ଥିଲେ, ସେମାନେ କଳି ଯୁଗରେ ବ୍ରାହ୍ମଣ କୂଳରେ ଉତ୍ପନ୍ନ ହୋଇଛନ୍ତି, ସ୍ମାର୍ଥ ବ୍ରାହ୍ମଣ କୁହାଯାଉଛି ଏମାନଙ୍କୁ, ସ୍ମାର୍ଥ ବ୍ରାହ୍ମଣ ଗୁଡ଼ାକ ଅସୁର, ଦେଖୁନା ଚିତା ଏହିପରି ଏହିପରି ଉର୍ଦ୍ଧ୍ୱପୁଣ୍ଡ ଏଇଟା ଉର୍ଦ୍ଧ୍ୱପୁଣ୍ଡ କରନ୍ତି ନା ସେମାନେ, ଏ ପ୍ରକାର କାଟନ୍ତି ନାଇଁ, ତ୍ରିପୁଣ୍ଡ୍ର ତାକୁ ତ୍ରିପୁଣ୍ଡ୍ର ତ୍ରିପୁଣ୍ଡ୍ର କାଟନ୍ତି, ଉର୍ଦ୍ଧ୍ୱପୁଣ୍ଡ୍ର ବୈଷ୍ଣବ କରୁଛି ତ୍ରିପୁଣ୍ଡ୍ର କାଟନ୍ତି, କାରଣ ଏଇଟା ରାକ୍ଷସ ତାର ଚିହ୍ନ ହେଉଛି ସେଇଟା ରାକ୍ଷସ, ରାବଣ କାଟିଥିଲା ସେ ଭାଗ୍ୟ, ସେ ବ୍ରାହ୍ମଣ କୂଳେ ଜନ୍ମ ନା ବିଶ୍ୱର ଋଷି ପୁଅ, ଆଉ ଜାଣିଛି ବେଦ ଜାଣିଛି ପଣ୍ଡିତ, କିନ୍ତୁ ରାକ୍ଷସ ବୁଝିପାରନା, ପ୍ରକୃତି ଯୋଗୁଁ ରାକ୍ଷସ ହେଇଛି, କିନ୍ତୁ ବ୍ରାହ୍ମଣର ପୁତ୍ର ସେ କିନ୍ତୁ ରାକ୍ଷସ, ତ୍ରିପୁଣ୍ଡ୍ର କାଟିଛି ସେ ଉର୍ଦ୍ଧ୍ୱପୁଣ୍ଡ୍ର ବୈଷ୍ଣବ କାଟି, ପ୍ରକୃତ ବ୍ରାହ୍ମଣ ସେ ଉର୍ଦ୍ଧ୍ୱପୁଣ୍ଡ୍ର, ଆଉ ସ୍ତ୍ରୀପୁଣ୍ଡ୍ର ସେମାନେ କାଟନ୍ତି, ବୁଝିପାରନା, ସେଥିପାଇଁ କୁହାଯାଇଛି ରାକ୍ଷସା କଳିଙ୍ଗ ଆସିତ୍ୟ ଯାଇତି ବ୍ରହ୍ମଜୋନିଷୁ ଉତ୍ପନ୍ନା ବ୍ରାହ୍ମଣ କୂଳେ ବାଧନ୍ତେ ଶ୍ରୁତ୍ରିୟାନ୍ କୃଷାନ୍। ପୂର୍ବ ଯୁଗରେ ଦେବଦ୍ୱିଜ ଦ୍ରୋହୀ ଯେଉଁ ସମସ୍ତ ଅସୁର ଥିଲେ ସେମାନେ କଳି ଯୁଗରେ ବ୍ରାହ୍ମଣ କୂଳରେ ଜାତ ହେଇଛନ୍ତି। ଆଉ ଯେଉଁ ସ୍ୱଳ୍ପ ସଂଖ୍ୟା ସ୍ୱତପତାବଲମ୍ବୀ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଉତ୍ପୀଡ଼ନ କରୁଛନ୍ତି। କିଛି ପ୍ରକାର କ'ଣ କରୁଛନ୍ତି ନା ବିପୁଳ କେତେ ତାଙ୍କ ପାର୍ଟିଟା ବଡ଼ ମନ୍ଦ। ଇଏ ଯାଉନା ଏ ପୁରୀକୁ ଦେଖିବ କେତେ ଉତ୍ପାତ ତାଙ୍କର, କେତେ ଉତ୍ପାତ ସବୁ ଶିକ୍ଷା ତା କହିବେ ଶିଖିଲେ ବୁଝିପାରୁ ନା। ଖାଲି ତ ପ୍ରତିଗ୍ରହ ପରାୟଣ ଦେଆଣ ପଇସା ଆଣ ପଇସା ଆଣ ପକା ଏଠିରେ ପକା ନାହିଁ ତୋ କୂଳ ଉଦ୍ଧାର ହବ ଯିବେ ନଳକୁ ଗୁରେ ବାବା ଇଏ ତତେ ଦେଲେ ତତେ ଦେଲେ ତୁ ତ ନଳକୁ ଯିବ ଆମେ ହିଁ ଯିବୁ ନଳକୁ ଦାତା ଶୋଇଦି ନଳକୁ ଯିବା କୂଳ ଉଦ୍ଧାର ହୋଇ ଥାଇ କଥାଟା କୁହ। ସେଇଥିପାଇଁ କୁହାହଉଛି ଚୈତନ୍ୟ ଭାରତରେ ସେଇ କଥା ହିଁ କୁହାହେଇଛି ଏଇ ସକଳ ରାକ୍ଷସ ବ୍ରାହ୍ମଣ ନାମ ମାତ୍ର ସକଳ ରାକ୍ଷସ ବ୍ରାହ୍ମଣ ନାମ ମାତ୍ର ଏହିସବୁ ଲୋକ ଜମଜାତ ନାଁର ପାତ୍ର କଳିଯୁଗେ ରାକ୍ଷସ ସକଳ ବିପ୍ର ଘରେ ଜନ୍ମିକ ସୁଜନେର ହିଂସା କରିବାରେ ଏସବୁ ବିପ୍ରିୟର ସ୍ପର୍ଶ କଥା ନମସ୍କାର ଧର୍ମଶାସ୍ତ୍ରରେ ନିଷେଧ କରାହେଇଛି। ଏଗୁଡ଼ାଙ୍କୁ ସ୍ପର୍ଶ କରିବ ନା, କଥା କହିବ ନା, ନମସ୍କାର କରିବ ନା, ଇ ଧର୍ମଶାସ୍ତ୍ରରେ ନିଷେଧ କରାହେଇଛି ନା ନାହିଁ। କିନ୍ତୁ ଏଗୁଡ଼ାକ ଚାଲିଛି ଆଜିକାଲି ନା କ'ଣ ଗୋସେଇ ଓଳିକି ଓଳିକି ହଁ ଓଳିକି ରହିଲି ଗୋସେଇ ଧର୍ମଶାସ୍ତ୍ରରେ ନିଷେଧ କରାହେଇଛି ଏଗୁଡ଼ାଙ୍କୁ ସ୍ପର୍ଶ କରିବ ନା, କଥା କହିବ ନା, ନମସ୍କାର କରିବ ରାକ୍ଷସ ଗୁଡ଼ାକ ଏଗୁଡ଼ାଙ୍କ ପାଇଁ ନମସ୍କାର କରିବି ବ୍ରାହ୍ମଣ ବୈଷ୍ଣବ ହେଲେ ତ ପରମାର୍ଥିକା ବ୍ରାହ୍ମଣ ତା ସିଦ୍ଧ ହେଲା ଇ କଳିଯୁଗରେ ତ ବ୍ରାହ୍ମଣ ନାହାନ୍ତି ନା ସବୁ ଶୂଦ୍ରୀ ତ ଏଥିପାଇଁ ସ୍ମାର୍ଥ ବ୍ରାହ୍ମଣ ଗୁଡ଼ା ରାକ୍ଷସ ବୋଲି କୁହାହେଲା ପରା ଏ ବରାହପୁରାଣରେ କୁହାହେଲା ଏଇଟା ରାକ୍ଷସ ଗୁଡ଼ାକ ଏଥିପାଇଁ କୁହାହେଲା ଧର୍ମଶାସ୍ତ୍ର ନିଷେଧ କରାହେଲା ଆଗରୁ ସ୍ପର୍ଶ କରିବ ନା, କଥା କହିବ ନା, ନମସ୍କାର କରିବ ନା, ଆକୁ ଯଦି ଭୋଜନ ଦେବ ଦାନ ଦେବ ତାହେଲେ ଦାତା ସହିତ ନଳକୁ ଯିବୁ ବୋଲି କୁହାହେଲା। ଯିଏ ଦାନ ଦେଲା ସେ ବି ନଳକୁ ଯିବ, ଏମାନେ ତ ଯିବେ ସହଜେ, ଆଉ ତୁମେ ହିଁ ଯିବ ଯେ ଦାନ କଲା ତାଇ କଥା କହିଛି।